ଈଶ୍ୱର ତାଙ୍କର ନିଜର ଇସ୍ରାଏଲ ଲୋକମାନଙ୍କୁ ମିଶରର ରାଜାଙ୍କ ଦାସତ୍ୱ ବନ୍ଧନରୁ ମୁକ୍ତ କରି ସେମାନଙ୍କୁ ନିଜ ଦେଶକୁ ଫେରାଇ ନେଇଯିବାକୁ ମୋଶାଙ୍କୁ ମିଶରକୁ ଡାକିଲେ। କିନ୍ତୁ ମିଶରର ରାଜା ଇସ୍ରାଏଲ ଲୋକମାନଙ୍କୁ ଛାଡ଼ିଦେବାକୁ ଚାହୁଁନଥିଲେ, ସେଥିପାଇଁ ସେମାନଙ୍କୁ ବହୁତ ହଇରାଣ କରୁଥିଲେ। କିନ୍ତୁ ଈଶ୍ୱର ମିଶରୀୟ ଲୋକମାନଙ୍କୁ ତାଙ୍କର ମହାନ ଶକ୍ତିକୁ ଦେଖାଇବା ପାଇଁ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ସେ ମିଶରର ସମସ୍ତ ଜଳକୁ ରକ୍ତରେ ପରିଣତ କଲେ, ସେମାନଙ୍କର ଗୋରୁ ଗାଈ ଛେଳି ମେଣ୍ଢାକୁ ରୋଗ ଓ ମୃତ୍ୟୁ ଦ୍ୱାରା ଆଘାତ କଲେ, ଆଉ ସେମାନଙ୍କର ଫସଲ ସବୁ ନଷ୍ଟ କଲେ। ଶେଷରେ ମିଶରର ରାଜା ଇସ୍ରାଏଲ ଲୋକମାନଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ ଛାଡ଼ିଦେବାକୁ ବାଧ୍ୟ ହେଲେ। ଫଳରେ ଇସ୍ରାଏଲ ଲୋକମାନେ ନିଜ ଦେଶକୁ ଫେରିଯିବା ପାଇଁ ଯାତ୍ରା ଆରମ୍ଭ କରିଲେ, ଆଉ ସେମାନଙ୍କର ସଂଖ୍ୟା ପ୍ରାୟ 6 ଲକ୍ଷ ଲୋକ ଥିଲେ। ପୁଣି ସେମାନେ ଯାଉ ଯାଉ ଏ ପ୍ରକାର ଏକ ସ୍ଥାନକୁ ପହଞ୍ଚିଲେ ଯେଉଁଠିକି ସେମାନଙ୍କ ପାଇଁ କିଛି ଖାଇବାକୁ କିମ୍ବା ପିଇବାକୁ ନଥିଲା। ତେଣୁ ସେମାନେ ମୋଶାଙ୍କୁ ଅଭିଯୋଗ କରି କହିଲେ, ତୁମେ କାହିଁକି ଆମମାନଙ୍କୁ ଭୋକରେ ମାରିବାକୁ ମିଶର ଦେଶରୁ ବାହାର କରି ଏଠାକୁ ଆଣିଲ? ସେଠାରେ ତ ଆମମାନେ ଯଥେଷ୍ଟ ଖାଇବାକୁ ପାଉଥିଲୁ। ଲୋକମାନଙ୍କର ଏ ପ୍ରକାର ଅଭିଯୋଗକୁ ଦେଖି ଈଶ୍ୱର ମୋଶାଙ୍କୁ କହିଲେ, ଦେଖ ତୁମ ସମସ୍ତଙ୍କ ପାଇଁ ଆମେ ସ୍ୱର୍ଗରୁ ଖାଦ୍ୟ ବର୍ଷାଇବା, ଆଉ ଲୋକମାନେ ପ୍ରତିଦିନ ବାହାରକୁ ଯାଇ ଭୂମିରୁ ସେମାନଙ୍କର ଆବଶ୍ୟକ ପରିମାଣରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଈଶ୍ୱରଙ୍କ ଠାରୁ ଏହି ସମସ୍ତ କଥା ଶୁଣି ମୋଶା ଇସ୍ରାଏଲ ଲୋକମାନଙ୍କୁ କହିଲେ ଯେ, ହେ ଇସ୍ରାଏଲ ଲୋକମାନେ, କାଲି ସକାଳେ ତୁମମାନେ ନିଶ୍ଚୟ ଈଶ୍ୱରଙ୍କର ମହାନ କାର୍ଯ୍ୟକୁ ଦେଖିବ। ଈଶ୍ୱର ତୁମମାନଙ୍କ ନିମନ୍ତେ ସ୍ୱର୍ଗରୁ ଖାଦ୍ୟ ବର୍ଷାଇବେ, ଆଉ ତୁମ୍ଭେମାନେ ବାହାରକୁ ଯାଇ ନିଜ ନିଜ ଆବଶ୍ୟକ ଅନୁସାରେ ଖାଦ୍ୟ ସଂଗ୍ରହ କରି ଆଣିବ। ସତକୁ ସତ ତା ପରଦିନ ସକାଳେ କାକର ଛାଡ଼ିଯିବାରୁ ଭୂମିରେ କିଛି ଜିନିଷ ପଡ଼ିଥିବାର ଦେଖି ଇସ୍ରାଏଲ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ କହିଲେ, ଏହାସବୁ କ'ଣ? କାରଣ ସେମାନେ ସେ ପ୍ରକାରର ଜିନିଷକୁ ଆଗରୁ କେବେ ଦେଖିନଥିଲେ କି ଜାଣିନଥିଲେ। ମୋଶା କହିଲେ, ଏହା ଈଶ୍ୱର ଦେଇଥିବା ଖାଦ୍ୟ, ତାହା ତୁମମାନଙ୍କର ଆବଶ୍ୟକ ଅନୁସାରେ ସଂଗ୍ରହ କର। ଆଉ ଲୋକମାନେ ସେହି ଖାଦ୍ୟର ନାମ ମାନା ଦେଲେ, ଆଉ ସେମାନେ ସେହି ଜିନିଷ ସଂଗ୍ରହ କରି ଆଣି ରୁଟି ତିଆରି କରି ଖାଇଲେ, ଆଉ ତା'ର ସ୍ୱାଦ ବହୁତ ମିଠା ଥିଲା। ତାପରେ ମୋଶାଙ୍କ କଥା ଅନୁସାରେ ଲୋକମାନେ ସେମାନଙ୍କ ନିଜ ଦେଶକୁ ନ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତିଦିନ ଈଶ୍ୱର ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଯୋଗାଉଥିଲେ।